ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ମାମଲାରେ ତଦନ୍ତ ଆରମ୍ଭ କଲା ସିବିଆଇ। କେନ୍ଦୁଝର ଘଟଗାଁ ମା ତାରିଣୀଙ୍କ ପୀଠର ବିକାଶ ପାଇଁ ଆଉ 50 କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପାଣିପାଗରେ ପରିବର୍ତ୍ତନ ହେବା ପରେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ସ୍ୱାଭାବିକ ଭାବେ ଚାଲିବ କହିଲେ ଗଣଶିକ୍ଷାମନ୍ତ୍ରୀ। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାରେ 27ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ନିଟ୍ ୟୁଜି 2024 ପରୀକ୍ଷାରେ ଅନିୟମିତତା ଅଭିଯୋଗର ମାମଲା ରୁଜୁ କରି ସିବିଆଇ ତଦନ୍ତ ଆରମ୍ଭ କରିଛି। ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷା ମନ୍ତ୍ରଣାଳୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ସୂଚନା ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ତଦନ୍ତ ପାଇଁ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ପାଟଣା ଏବଂ ଗୋଧ୍ରା ଗସ୍ତରେ ଯାଇଛନ୍ତି। ସେଠାରେ ସ୍ଥାନୀୟ ଥାନାରେ ଏହି ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ପାଇଁ ସିବିଆଇର ସ୍ୱତନ୍ତ୍ର ଦଳ ସେଠାକୁ ଯାଇଛନ୍ତି। ସୂଚନାଯୋଗ୍ୟ, ଏହି ଅନିୟମିତତାର ତଦନ୍ତ ଭାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଗତକାଲି ଦାୟିତ୍ୱ ଅର୍ପଣ କରାଯାଇଥିଲା। ତେବେ ନିଟ୍ ୟୁଜି 2024 ଗ୍ରେସ୍ ମାର୍କ ପାଇଥିବା 1563 ଜଣ ଛାତ୍ରଛାତ୍ରୀଙ୍କର ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। କେନ୍ଦୁଝର ଘଟଗାଁସ୍ଥିତ ମା ତାରିଣୀଙ୍କ ପୀଠକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମଥର ପାଇଁ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ଶ୍ରୀ ମାଝୀ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆଉ 50 କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ପୂର୍ବରୁ ପ୍ରଦାନ କରାଯାଇଥିବା 50 କୋଟି ଟଙ୍କା ବ୍ୟୟରେ ପୀଠର ବିକାଶ କାର୍ଯ୍ୟ ଚାଲିଛି। ଘଟଗାଁ ହେଲିପ୍ୟାଡ୍ରେ ପହଞ୍ଚବା ପରେ ମା ତାରିଣୀଙ୍କ ଦର୍ଶନ ସହ ଶ୍ରୀ ମାଝୀ ଏକ ରୋଡ୍ ଶୋରେ ସାମିଲ ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ବଳଦେବଜୀଉ ଦର୍ଶନ କରିଥିଲେ। ପରେ ସେଠାରେ ମଧ୍ୟ ଏକ ରୋଡ୍ ଶୋରେ ଯୋଗଦେବା ସହ ଶ୍ରୀ ମାଝୀ କେନ୍ଦୁଝର ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ନାଗରିକ ସମ୍ବର୍ଦ୍ଧନା ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆସନ୍ତା 100 ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି। ଏଥିପାଇଁ ଆନୁଷଙ୍ଗିକ ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ଜାରି ରହିଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାଙ୍କୁ 50,000 ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି। 2 ବର୍ଷ ମଧ୍ୟରେ ଏହି ଅର୍ଥକୁ ମହିଳାମାନେ ନିଜ ଘରର ଆବଶ୍ୟକତା ଲାଗି ବ୍ୟୟ କରିପାରିବେ ବୋଲି ସେ କହିଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ବଜେଟ୍ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ଏବଂ ଜିଏସ୍ଟି କାଉନ୍ସିଲ୍ ବୈଠକରେ ଏନେଇ ଆଲୋଚନା ହୋଇଥିବା ସେ କହିଛନ୍ତି। ରାଜ୍ୟରେ ଦେଖାଦେଇଥିବା ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ସମୀକ୍ଷା କରିଛନ୍ତି। ଅସାଧୁ ଉପାୟ ଅବଲମ୍ଭନ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିୟମିତ ଯାଞ୍ଚ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ଭଲପୁର, ପୁରୀ ଆଦି ସ୍ଥାନର ପ୍ରମୁଖ ବଜାର ଅଞ୍ଚଳରେ ଯୋଗାଣ ବିଭାଗ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀର କିଣାବିକା ଉପରେ ନଜର ରଖିବା ସହିତ ଏ ସଂକ୍ରାନ୍ତ ବିବରଣୀ ଦାଖଲ କରିବାକୁ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ଅଧିବେଶନ କାଳରେ ନବନିର୍ବାଚିତ ସଦସ୍ୟମାନେ ଶପଥ ନେବେ। ଅସ୍ଥାୟୀ ବାଚସ୍କତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଜେପିର ସାଂସଦ ଭର୍ତ୍ତୃହରି ମହତାବ ଏହି ଶପଥ ପାଠ କରାଇବେ। ଆସନ୍ତା 26 ତାରିଖରେ ଲୋକସଭାର ବାଚସ୍କତି ନିର୍ବାଚନ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 27 ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ରାଜ୍ୟସଭାର ଅଧିବେଶନ ଆସନ୍ତା 27 ତାରିଖରୁ ଆରମ୍ଭ ହେବ। ସଂସଦର ଅଧିବେଶନ ଜୁଲାଇ 3 ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ହୀରାକୁଦ ରେଙ୍ଗାଲେ ଡ୍ୟାମ୍ ଯୋଗୁଁ ବିସ୍ଥାପିତଙ୍କୁ ଜମି ଫେରାଇବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ରାଜ୍ୟର ଡିସି ପଟ୍ଟା ପାଇଥିବା ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ। ସମ୍ଭଲପୁର ଗସ୍ତରେ ଯାଇ ମନ୍ତ୍ରୀ ଶ୍ରୀ ପୂଜାରୀ ଖିଣ୍ଡାଛକଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଶାସନଠାରେ ଏକ ନାଗରିକ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମା ସମଲେଶ୍ୱରୀଙ୍କ ଦର୍ଶନ ସହିତ ଏକ ରୋଡ୍ ଶୋ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନେମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନେମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନେମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖାଦେବା ପରେ ଆସନ୍ତାକାଲିଠାରୁ ସ୍କୁଲ୍ ସ୍ୱାଭାବିକ ଭାବେ ଚାଲିବ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି। ଗଣିତ ଶିକ୍ଷାକୁ ନେଇ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଦିଆଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି। ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଛନ୍ତି
ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଆବଶ୍ୟକତା ଅଛି, ତେଣୁ ସମୟ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଗଣିତ ଗୋଟିଏ ମୁଖ୍ୟ ବିଷୟ, ଗଣିତରେ କେମିତି ପିଲାମାନେ ଭଲ ପାଠ ପଢ଼ିପାରିବେ, ଜ୍ଞାନ ଅର୍ଜନ କରିପାରିବେ, ଭଲ ପାଠ ପଢ଼ାଇବା ପାଇଁ ଯେଉଁ ଟ୍ରେନିଂର ଯେଉଁ ବ୍ୟବସ୍ଥା କରାଯାଇଛି, ଏ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଥିପାଇଁ ନିଶ୍ଚୟ ପିଲାମାନଙ୍କର ଗଣିତରେ ଅଧିକା ଜ୍ଞାନ ଲାଭ କରିବେ।
ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶ ଏବଂ ବିଚାର ଭାରତୀୟ ରାଜନୀତିରେ ଉଚ୍ଚସ୍ଥାନ ପ୍ରାପ୍ତ କରିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ମହାନ ରାଷ୍ଟ୍ରନାୟକଙ୍କ ବଳିଦାନ ଦିବସ ଅବସରରେ ତାଙ୍କ ସ୍କୃତିଚାରଣ କରି ସେ କହିଛନ୍ତି, ଦେଶର ସ୍ୱାଭିମାନ ଏବଂ ଅଖଣ୍ଡତା ପାଇଁ ସେ ଆଜୀବନ ସଂଘର୍ଷ କରିଥିଲେ ଏବଂ ଏକତା ପାଇଁ ସେ ନିଜ ଜୀବନକୁ ବଳି ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଡକ୍ଟର ମୁଖାର୍ଜୀଙ୍କର ସ୍କୃତିଚାରଣ କରି ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ଏହି ପ୍ରଖର ରାଷ୍ଟ୍ରବାଦୀ ବିଚାରକ ତଥା ଶିକ୍ଷାବିତ୍ଙ୍କ ବଳିଦାନ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରସ୍ଥିତ ସତ୍ସଙ୍ଗ ବିହାରଠାରେ ଡକ୍ଟର ମୁଖାର୍ଜୀଙ୍କର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏକ ସ୍କୃତି ସମାରୋହର ଆୟୋଜନ କରାଯାଇଥିଲା। ବାଚସ୍କତି ସୁରମା ପାଢ଼ୀ ଏଥିରେ ଯୋଗଦେଇ କହିଥିଲେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ, ମଦନମୋହନ ମାଲବ୍ୟଙ୍କ ଭାଷାରେ ହିନ୍ଦୁ ନେତୃତ୍ୱ ନେବାରେ ଶ୍ୟାମାପ୍ରସାଦ ଥିଲେ ଅଗ୍ରଗଣ୍ୟ। ଶ୍ରମ ଏବଂ ପୁଞ୍ଜି ମଧ୍ୟରେ ଲାଭାଂଶର ସମବଣ୍ଟନ, ଗ୍ରାମାଞ୍ଚଳ ଅର୍ଥନୀତି ତଥା ଭିଭିଭୂମି ସୁଦୃଢ଼ୀକରଣ ମାଧ୍ୟମରେ ସହର ଓ ଗ୍ରାମ ମଧ୍ୟରେ ଦୂରତ୍ୱ ହ୍ରାସ ପାଇଁ ସେ ଉଦ୍ୟମ କରିଥିଲେ ବୋଲି ବାଚସ୍କତି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଯୋଗଦେଇ ଡକ୍ଟର ଶ୍ୟାମାପ୍ରସାଦଙ୍କ ସ୍କୃତିଚାରଣ କରିଥିଲେ। ବୌଦ୍ଧ ଜିଲ୍ଲା ବିଜେପି ଦଳୀୟ କାର୍ଯ୍ୟାଳୟଠାରେ ଡକ୍ଟର ମୁଖାର୍ଜୀଙ୍କର ବଳିଦାନ ଦିବସ ଅବସରରେ ଦଳୀୟ କର୍ମକର୍ତ୍ତା ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ତାଙ୍କର ସ୍କୃତିଚାରଣ କରିଥିଲେ। ଏହି ଅବସରରେ ଜଳେଶ୍ୱର ମନ୍ଦିର ପରିସରରେ ମା ନାମରେ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ଚାରାରୋପଣ କରାଯାଇଥିଲା। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନାରାୟଣୀ ମନ୍ଦିର ସଭାଗୃହରେ ଆୟୋଜିତ ସ୍କୃତିଚାରଣ ସମାରୋହରେ ବିଧାୟକ ଉମାଚରଣ ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କର ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମା ବ୍ରାହ୍ମଣୀ ଦେବୀ ମନ୍ଦିର ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିବେଶ ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନ ପରିସରରେ ଏକ୍ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ କରିବାକୁ ହେଲେ ମିଶନ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ମିଶନ ଶକ୍ତି ସଦସ୍ୟଙ୍କ ମାଧ୍ୟମରେ ସମଗ୍ର ରାଜ୍ୟରେ 2.5 କୋଟିରୁ ଉର୍ଦ୍ଧ୍ୱ ଚାରାରୋପଣ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 3 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ସମ୍ଭଲପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। ସେହିଭଳି ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 27 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ 88.7 ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ତୁଳନାରେ 39% କମ୍ ବୋଲି ଜଣାପଡ଼ିଛି। ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ମାମଲାରେ ତଦନ୍ତ ଆରମ୍ଭ କଲା ସିବିଆଇ। କେନ୍ଦୁଝର ଘଟଗାଁ ମା ତାରିଣୀଙ୍କ ପୀଠର ବିକାଶ ପାଇଁ ଆଉ 50 କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପାଣିପାଗରେ ପରିବର୍ତ୍ତନ ହେବା ପରେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ସ୍ୱାଭାବିକ ଭାବେ ଚାଲିବ କହିଲେ ଗଣଶିକ୍ଷାମନ୍ତ୍ରୀ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 27 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।